संतुष्टस्य निरीहस्य आत्मरामस्य यत्सुखम् उतस्तत्कामलोभेन धावतो अर्थव्यादीशः संतुष्टस्य निरीहस्य स्वात्मरामस्य यत्सुखम् उतस्तत्कामलोभेन धावतो अर्थव्यादीशः नारद मुनि कहते जो व्यक्ति आत्मारे संतुष्ट जहाँ कि मिली से संतुष्ट रही तार समस्त कार्य कृष्ण चेतनारे जो कृष्ण समस्त हृदय परमात्मा रूप से विद्यमान अच्छा तक सहित युक्त होकर समस्त कार्य कर दिव्य सुख लाभ कराप्त हो इन द ट्रांसेंडेंट टू हैप्पीनेस दिव्य सुख उपभोग विदाउट एंडेवरिंग फॉर हिज लाइफ जो तार भरण पाई कौन प्रचेषा से करूना फॉर इज सच हैप्पीनेस फॉर ए मेटलिस्टिक मैन हु इज इम्पेयर्ड बाय लॉस्ट एंड ग्रीड एंड हु देयरफॉर वंडर्स इन ऑल डायरेक्शंस विद द डिजायर टू एक्युमुलेट वेल्थ जो भौतिक मादी व्यक्ति काम एवं लोभ वशवर्ती है सब दिगरे धान धपड़ करुची धन संचय रोजगार करिबा पाई तार से सुख काई एला श्लोक अर्थ परवर्ती श्लोक 17 सदा संतुष्ट मनस सर्वाशीव मयादिश शर्करा कंटका दिव्यो जथोपानत पद शिव सदा संतुष्ट मनस सर्वाशीव मयादिश शर्करा कंटका दिव्यो जथोपानत पद शिव नारद मुनि कहते जो व्यक्तिर पादरे उपयुक्त जोता अच्छे तापाई कंकरमय स्थान कंटकयुक्त स्थान में चलने पादचारण कले सुधा किसी विपद ना फर हिम एव्रीथिंग इज ऑस्पिशियस सब तापाई मंगलकर सिमिलरली फर वन हु इज ऑलवेज सेल्फ सैटिस्फाइड देयर इज नो डिस्ट्रेस इन डेड ही फील्स हैप्पीनेस एवरीवेयर ठीक तद्रूप भाव जे आत्म संतुष्ट तार किसी दुख ना वास्तविक से सर्वत्र सुख ही प्राप्त होती अनुभव करती कथा नारद मुनि कहले जो लोक पादरे भल उपयुक्त जोता अच्छे हाँ ताले से कंकरमय स्थान कंटकमय स्थान रे पादचारण कले सुधा किसी विपद ना तार हाँ सब किसी तार मंगल अस्पिशस तापाई सब मंगल ठीक तद्रूप भाव जो व्यक्ति आत्मरे संतुष्ट तार किसी दुख ना से सर्वत्र सुख पाए ना ना ये कथा कहले यार बड़ गभर तात्पर्य अच्छे आम कह कौन जोता पिंधा कथा नारद मुनि कहते आम गोटे कथा अच्छी चाणक्य पंडित भी कहते ना लंब शाट पिंधि मूर्ख दूर शोभा पाए ना ना कौन शुल्क तो पंडित कह पटावृत दूर दूर तो सोभती मूर्ख लंब शाट पटावृत ना ना खूब लंब शाट मान भल पोशाक पत्र पिंधि हाँ खूब पोशाक पिंधि कोट पिंधि पैंट पिंधि टाई भिड़ी जोता खूब लगे खूब पालिस्ट जोता खूब चकचक कर मच 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 चल जोता पिंधि मच मच चल ना ना कि हाँ जहाँ कहते बुट पिंधि से बुट बुट पिंधि आ मच 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 कर बाहर को देखा कड़ी सुंदर भद्रलोक लगे ओ कड़ी गोटे भद्रलोक ये बड़ हाई प्लेस्ड पर्सन ଖୁବ୍ ଉଚ୍ଚ ଅଧିକାରୀ ଜଣେ ଇଏ ଅଛନ୍ତି, କେଡ଼େ ସୁନ୍ଦର ପୋଷାକ ପିନ୍ଧିଛନ୍ତି, କେଡ଼େ ସୁନ୍ଦର ବଲିଷ୍ଠ ବୁଟ୍ ଲଗେଇଛନ୍ତି, ମଛ ମଛ ଚାଲୁଛନ୍ତି, କିନ୍ତୁ ଜୋତା ଭିତରେ କଣ୍ଟା ଗୋଟାଏ କେଉଁଠି ଅଛି? ସେ କେଞ୍ଚୁ ଯିବ, ସେ ସୁଇଜ୍ ପିଞ୍ଚିଂ ନା ନାହିଁ, ଜୋତା ଭିତରେ କଣ୍ଟା ଉଠିଯା, ସେ ଗୋଡ଼ କେଞ୍ଚିଲାଣି ଯାହାର ଭିତରେ, ବାହାରକୁ ଦେଖିଲା ବାଦ ପାଇଁ ବାହାରି ପଲିଷ୍ଠ ସୁ, ଆଉ ସୁନ୍ଦର ଲମ୍ବ ସାର୍ଟ ପ୍ୟାଣ୍ଟ କୋଟ ଟାଇ ବେଡ଼ି ମଛ ମଛ ଚାଲୁଛି, ହାଡ଼ ଭିତରେ କଟକଟ କଲାଣି କଣ୍ଟା ବାପା ନା ନାହିଁ। ତାହେଲେ ନାରଦ ମୁନି କହିଲେଣି ଉପଯୁକ୍ତ ଜୋତା ପିଞ୍ଚି, ସୁଇଟେବୁଲ ସୁଜ୍ ଅନ୍ ହିଜ୍ ଫିଟ୍, ଉପଯୁକ୍ତ ଜୋତା ପିନ୍ଧିଛି ଯାହାକି କଙ୍କରମୟ ପ୍ରସ୍ତରମୟ କୋଣ୍ଟମୟ ସ୍ଥାନରେ ଚାଲିଲେ ସୁଦ୍ଧା କିଛି ତାର ବିପଦ ନାହିଁ। ଇଆର ବଡ଼ ଗଭୀର ତାତ୍ପର୍ଯ୍ୟ ଅଛି, ଜୋତାଟା ଠିକ ଉପଯୁକ୍ତ ହେଇଛି, ଯାହା ଦରକାର ତାଇ ଅଛି, ପାଦ ପାଇଁ ଯେଉଁଟା ଦରକାର ରହିଛି ପ୍ଲିଜିଂ ଖୁବ ଆନନ୍ଦବ, ପାଦ ଯେଉଁଟା ଚାହୁଁଛି ତଦ୍ରୁପ ଜୋତା ପିନ୍ଧିଛି, ତାହେଲେ ଯେଉଁ ପ୍ରକାର କଙ୍କରମୟ ପ୍ରସ୍ତରମୟ କୋଣ୍ଟମୟ ସ୍ଥାନରେ ଚାଲିଲେ ସୁଦ୍ଧା ବିପଦ ନାହିଁ। ତାର ସେ ଉଦାହରଣ ଦେଇକି କଥା, ସିମିଲାରଲି ଫର ୱାନ୍ ହୁଇଜ୍ ଅଲୱେଜ୍ ସେଲ୍ଫ ସାଟିସ୍ଫାଏଡ୍, ଦେ ନୋ ଡିଷ୍ଟ୍ରେସ୍ ଇନ୍ ଇଟ୍, ହି ଫିଲ୍ସ ହ୍ୟାପିନେସ୍ ଏଭ୍ରିୱେର। ତଦ୍ରୁପ ଭାବେ ଯେ ଆତ୍ମସନ୍ତୁଷ୍ଟ ହେବ, ଯାହା କିଛି ବି ସେ ସନ୍ତୁଷ୍ଟ ରହିଛି, ଆତ୍ମାରେ ଆନନ୍ଦ ପାଉଛି, ଆତ୍ମାରେ ସନ୍ତୁଷ୍ଟ, ସେ ସର୍ବତ୍ର ସୁଖ ହେଇପାରିବ, ଆନନ୍ଦ ପାଇବ, ତାର ଦୁଃଖ ନାହିଁ କିଛି। ତାତ୍ପର୍ଯ୍ୟ ଗଭୀର ତାତ୍ପର୍ଯ୍ୟ ହେଉଛି ଯେ ଆତ୍ମା, ଆମେ ଶରୀର ନଉ ଆତ୍ମା, ଆତ୍ମାର ଆବଶ୍ୟକତା ଯେଉଁଟା ସବୈ ପୁରୁଷ ପର ଧର୍ମ ଯତ ଭକ୍ତି ଅଧ୍ୟକ୍ଷ ଅହେତୁକୀୟ ପ୍ରତି ତାଦୟ ଆତ୍ମା ସୁପସ୍ଥିତି, ଏ ଆତ୍ମା ଆନନ୍ଦ ପାଇବ ଏଥିରେ। ଯତ ଭକ୍ତିର ଅଧ୍ୟକ୍ଷ ଯେ ଭଗବାନ ଅଧ୍ୟକ୍ଷ ଯେ ବସ୍ତୁ ଭଗବାନ, ଭକ୍ତି ଭଗବାନଙ୍କ ସେବା, ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ସେ ପାଏ ଆନନ୍ଦ। ଜୟ ଆତ୍ମା ପ୍ରସିଦ୍ଧତି, ଆତ୍ମାର ପ୍ରସନ୍ନତା ବିଧାନ, ଆତ୍ମା ଆନନ୍ଦ ପାଏ, ତା ଆତ୍ମା ଆବଶ୍ୟକ କରୁଛି, ସେଇଟା ଆତ୍ମାର ଆବଶ୍ୟକତା, ଆତ୍ମାକୁ ଆନନ୍ଦ ଦେବ ନା ନାହିଁ। ଯଦି ତା ନ କରି ମାୟାର ସେବାରେ ନିଯୁକ୍ତ ହେବ, ଭଗବତ ସେବା ନିଯୁକ୍ତ ନ ହେଇକିରି ମାୟା ସେବା ନିଯୁକ୍ତ ହେଇଯିବ, ତାହେଲେ ଆତ୍ମା କ'ଣ ଆନନ୍ଦ ପାଇବ କି? ଦୁଃଖ ପାଇଲା, ନାନା ଦୁଃଖ, ନାନାବିଧ ଦୁଃଖ ଅଛି, ତାପରେ ତ ଯିବୁ ତ ସ୍ୱର୍ଗୀୟ ଯାଉ, ମର୍ତ୍ତ୍ୟ ଯାଉ, ପାତାଳ ଯାଉ, ଯୁଆଡ଼େ ଯାଉ, ସିଆଡ଼େ ଯାଉ, ଦୁଃଖ ହିଁ ଦୁଃଖ ହିଁ କେବଳ। ସର୍ବତ୍ର ଚତୁର୍ଦ୍ଦଶ ଭୁବନର ଉର୍ଦ୍ଧ ସପ୍ତ ଲୋକ, ଅଧ ସପ୍ତ ଲୋକ ଯୁଆଡ଼େ ଯୁଆଡ଼େ ଭ୍ରମଣ କଲେ ସୁଦ୍ଧା ସେ କେବଳ ଦୁଃଖ ହିଁ ପାଉଛି, ସୁଖ ବା ଆନନ୍ଦ ତାକୁ କିଛି ମିଳୁନାହିଁ, ମିଳୁଛି ଦୁଃଖ ହିଁ ପାଉଛି। କେଉଁଠି ଉର୍ଦ୍ଧ ଲୋକରେ କେଉଁଠି ରହିକରି କେଉଁଠି ଦେବତା ହେଲାଣି, କେତିକି ଉପଭୋଗ କଲାଣି ବସିକିରି, ହଁ କଳ୍ପ ଆୟୁଷ ପାଇଲାଣି, ପ୍ରଚୁର ଭୋଗ ପାଇଲାଣି ନା ନାହିଁ। ପୁଣି ଗୋଟେ ବିଳ ସ୍ୱର୍ଗ ଅଛି, ସୋର ତଳ ଦେଶରେ ବିଳ ସ୍ୱର୍ଗର ବର୍ଣ୍ଣନା ଦିଆଯାଉଛି, ବଳିକି ଯେଉଁଠିକି ଚାପି ଦେଲେ, ବଳି ଯେଉଁଠିକି ଗଲା ସେଠି ବି ବହୁତ ସୁଖ ପାଇଲା, ବଳିକି ସୁଖ ଦେଇଦେଲେ, ବହୁ ବହୁ ଐଶ୍ୱର୍ଯ୍ୟ ଭୋଗ କରିବା ପାଇଁ ଦେଇଦେଲେ, ତେବେ ସେଠିକି ଗଲାଣି କିଏ ନା ନାହିଁ? କେଉଁଠି ଯାଉଛି ଉଚ୍ଚ ଲୋକକୁ, ସ୍ୱର୍ଗ ଲୋକକୁ ଗଲାଣି, ଦେବ ଲୋକକୁ, ସେଠି ଐଶ୍ୱର୍ଯ୍ୟ କେତେ ଉପଭୋଗ କଲାଣି, ବିଳ ସ୍ୱର୍ଗକୁ ଗଲାଣି, କୁଆଡ଼େ କୁଆଡ଼େ ତଳ ଦେଶକୁ ମଧ୍ୟ, ସେଠି କେତେ ବିଳ ସ୍ୱର୍ଗରେ ମଧ୍ୟ ଉପଭୋଗ କଲାଣି, ଯୁଆଡ଼େ ଯୁଆଡ଼େ ଭ୍ରମିଲେ ସୁଦ୍ଧା ଅଧ ଉର୍ଦ୍ଧ, ଉପରକୁ ଯାଉ ତଳକୁ ଯାଉ, ଯୁଆଡ଼େ ଯୁଆଡ଼େ ସତ୍ପ୍ରସତ ଭୁବନରେ ବୁଲିଲେ ସୁଦ୍ଧା, ଯଦି ଭକ୍ତି ଅଧ୍ୟକ୍ଷ ଯେ ଭଗବାନଙ୍କର ସେବା ଯେଉଁଟାକି ଉପଯୁକ୍ତ ହୋଇଛି, ସୁଇଟେବୁଲ ଫର ଦିସ୍ ସୋଲ, ଆତ୍ମାର ଯେଉଁଟାକି ଉପଯୁକ୍ତ, ଯେଉଁଥିରେ ଆତ୍ମା ଆନନ୍ଦ ପାଇବ, ସେ ସେବାରେ ଭଗବାନଙ୍କ ନିଯୁକ୍ତ ନ ହଏ, ସେ କେବଳ ଦୁଃଖ ହିଁ ପାଇଛି, ସୁଖ କିଛି ବାହାରକୁ ଦେଖିବା ପାଇଁ, ହଁ ବହୁତ ଐଶ୍ୱର୍ଯ୍ୟ, ବହୁତ ଉପଭୋଗ, ବହୁ ଆରାମ କରୁଛି, ଦୀର୍ଘ ଆୟୁଷ ପାଇଛି, କେତେ ପ୍ରକାର ସୁନ୍ଦର ବ୍ୟବସ୍ଥା ଅଛି ବାହାରକୁ ଦେଖିବା ପାଇଁ, କିନ୍ତୁ ଭିତରେ ତାପରେ ଦଗ୍ଧୀଭୂତ ହେଉଛି, ଏହା କହନ୍ତି ନିଶି ନିଶୟାନା, ରାତିରେ ନିଦ ଶୋଇପାରୁନି ବାପା, ବିଷୟ ଲୋକ ଦେଖିଲା ବେଳକୁ କେତେ ଧନ ସମ୍ପଦ ଯାହା କହନ୍ତି ସଂଗ୍ରହ କରିକି ରଖିଛି, ହଁ ନବତଳ ପ୍ରାସାଦ କରିଛି ନା ନାହିଁ, ଯାହା କ'ଣ କ'ଣ ସେଟା ଏସି ଏୟାର କଣ୍ଡିସନ ରୁମ୍, ହଁ ଶୀତାତପ ନିୟନ୍ତ୍ରିତ ପ୍ରକୋଷ୍ଠ କରି ଶୟନ କରୁଛି ତା ଭିତରେ, ହଁ କେତେ ପ୍ରକାର ବ୍ୟବସ୍ଥା ସେ ଉପଭୋଗର କରିଦେଇଛି, ମେଟେରିଆଲ କମ୍ଫର୍ଟସ ଜଡ଼ ଉପଭୋଗ ନିମିତ୍ତ କେତେ ବ୍ୟବସ୍ଥା ସେ କରିଛି, କିନ୍ତୁ ବାହାରକୁ ଦେଖିବା ଜଣଙ୍କ ଓହୋ ବଡ଼ ଆନନ୍ଦରେ ଅଛି ଲୋକଟି ନା ନାହିଁ। ମୋର ସୁଖରେ ବଡ଼ ଆନନ୍ଦରେ ଅଛି। ନବତମ ପ୍ରସାଦ କରିଛି, ବହୁତ ସୁନ୍ଦର ବ୍ୟବସ୍ଥା କରିଛି ଭୌତିକ ଜଡ଼ ସୁଖ ପାଇବା ପାଇଁ। ଆଉ କେତେ ଦାସ ଦାସୀ, କେତେ ଚାକର ବାକର, କେତେ କ'ଣ ଯାହା କହନ୍ତି ଏୟାର କଣ୍ଡିସନ, ଶୀତାତପ ନିୟନ୍ତ୍ରିତ ଗୃହ କରିଛି। ଗରମ ଦିନେ ଗରମ ହବ ନା, ଶୀତ ଦିନେ ଶୀତ ହବ ନା। ଡନ୍ଲପ୍ ଗଦି ପକେଇଛି ଖୁବ୍ ନରମ, ଦୁଗ୍ଧ ଫେନ ନିଭ ଶଯ୍ୟା ଶୟନ କରୁଛି। କେତେ କ'ଣ ବ୍ୟବସ୍ଥା ତାହାର କରିଦେଇଛି, କେତେ ଚାକର ବାକର ଦାସ ଦାସୀ ରହିଛନ୍ତି ତାର ସେବା କରିବା ପାଇଁ। କୌଣସି ଅଭାବ ନାହିଁ, ଅନାଟନ ନାହିଁ, ଅସୁବିଧା ହିଁ ନାହିଁ ତାର। ବାହାରକୁ ଦେଖିଲା ଦେଖିଲା ବେଳକୁ ଭାରି ସୁନ୍ଦର, ଭଲ ପ୍ଲିଜିଂ, ଭଲ ସୁଖପ୍ରଦ, ଆନନ୍ଦପ୍ରଦ ଜୀବନ, ଆନନ୍ଦମୟ ଜୀବନ ଯାପନ କରୁଛି ବୋଲି ସେ ଜଣାଯାଉଛି। କିନ୍ତୁ ରାତିରେ ତାଙ୍କୁ ନିଦ ହଉନି, ବାପା ଖୁବ ଜୋତା ପିନ୍ଧିଛି ବାହାରକୁ ଦେଖିବା ପାଇଁ, ବୁଟ ଜୋତା ପାଲିସ ହେଇଛି, ଚକ୍ ଚକ୍ କରୁଛି, ଡ୍ୟାଜଲିଂ ମଚ୍ ମଚ୍ ଚାଲୁଛି, ଲମ୍ବ ସାର୍ଟ ପିନ୍ଧିଛି, କିନ୍ତୁ ଭିତରେ କଣ୍ଟା ଗେଞ୍ଜୁଛି ବାବା, ଜୋତା ଭିତରେ କଣ୍ଟା ଗେଞ୍ଜୁଛି ତଳୁ, ଆଉ ଗୋଡ଼ ଖଣ୍ଡିଆ ଗଲାଣି ବସିକିରି ସୁ ପିଞ୍ଚେସ୍। କ'ଣ ମାଧୁରୀ ବାବା ବୁଝ ତଦ୍ରୁପ ଭାବରେ, କାହିଁକି ନା ତାର ଯାହା ସବୁ ଆରେଞ୍ଜମେଣ୍ଟ, ଯୋଉ ପୋଷାକ ପିନ୍ଧିଛି, ନମ୍ବର ସାର୍ ଯୋଉ ଜୋତା, ତା ଇଟ୍ସ ନଟ୍ ସୁଇଟେବଲ, ତା ଉପଯୁକ୍ତ ନୁହେଁ। ନାହିଁ ନାରଦ ମୁନି କହୁଛନ୍ତି ସୁଇଟେବଲ ସୁଜ୍, ଠିକ ଏକଦମ ଉପଯୁକ୍ତ ଜୋତା ପିନ୍ଧିଛି ସେ, ଯୋଉଟା ଦରକାର କରୁଛି ଗୋଡ଼ ସେଇଟା ପିନ୍ଧିଛି ସେ, ତାହେଲେ ନୋ ଡେଞ୍ଜର। ତର୍ମୟ କଙ୍କରମୟ କଣ୍ଟକମୟ ସ୍ଥାନ ଚାଲେ ସୁଦ୍ଧା ବିପଦ ନାହିଁ। ନାହିଁ ଆତ୍ମରଥି ଆତ୍ମସନ୍ତୁଷ୍ଟ ଯେଉଁ ବ୍ୟକ୍ତି ସେ ଯେକୌଣସି ସ୍ଥାନ ଜାଣି, ନାରାୟଣ ପରାସବେ ନ କୃତଶ୍ଚନ ବିଭ୍ରତି, ସ୍ୱର୍ଗ ଅପବର୍ଗ ନରକୀ ସୋପି ତୁଲ୍ୟାର୍ଥଦର୍ଶୀନ, ଏ କଥା ଅଛି ଆମର। ଯେଉଁମାନେ ନାରାୟଣ ପରା, ଯେଉଁମାନେ ଭଗବାନ ନାରାୟଣଙ୍କର ପାଦ ପଦ୍ମରେ ସର୍ବଦା ଯୁକ୍ତ ହୋଇଛନ୍ତି, ପ୍ରପନ୍ନ ହୋଇଛନ୍ତି, ସେମାନେ ସ୍ୱର୍ଗକୁ ଯାଆନ୍ତୁ ନର୍କକୁ ଯାଆନ୍ତୁ, କିମ୍ବା ସେ ବ୍ରହ୍ମ ସାହାଯ୍ୟ ସ୍ଥିତିକି ଯାଆନ୍ତୁ, ସ୍ୱର୍ଗ ପଦବି ତୁଲ୍ୟାର୍ଥଦର୍ଶୀନ, ସବୁ ତୁଲ୍ୟ, ସବୁ ସମାନ, ସ୍ୱର୍ଗରେ ରହନ୍ତୁ, ନର୍କରେ ରହନ୍ତୁ, ବ୍ରହ୍ମସ୍ଥିତି ରହନ୍ତୁ, ଯୋଉ ସ୍ଥିତିରେ ରହନ୍ତୁ, ସବୁ ସ୍ଥିତିରେ ରହନ୍ତୁ, ସେତିକି ଯାହା ସିନା ସବୁ ସମାନ ହେଇଗଲାଣି ତାଙ୍କ ପାଇଁ। ଯେମିତି କହୁଛି ହି ଫିଲ୍ସ ହାପିନେସ୍ ହେଇପାରିବେ, ସେ ସର୍ବତ୍ର ସୁଖ ହେଇପାରୁଛି, ଆନନ୍ଦ ହେଇପାରୁଛି, କୌଣସି ଦୁଃଖ ନାହିଁ ତା। ନାରାୟଣ ପରା ସର୍ବେ, ଯେ ଭଗବାନ ନାରାୟଣଙ୍କର ପାଦ ପଦ୍ମରେ ଆଶ୍ରିତ ହେଇଯାଇଛି, ତାଙ୍କର ଆଉ ସୁଖ ଦୁଃଖ କଥା କେଉଁଠି ଅଛି, କୁତ ଅଶିବ ଅଶିବ ଅମଙ୍ଗଳର କଥାଟା କେଉଁଠି ଅଛି ଆଉ, ହୟ ମାଧୁରୀ ବାବା, କୁତ ଅଶିବ ଅମଙ୍ଗଳର କଥାଟା ଆଉ କେଉଁଠି ଅଛି। ନାରାୟଣ ପାଦ ପଦ୍ମରେ ପୂର୍ଣ୍ଣ ପ୍ରପନ୍ନ ହେଇଛନ୍ତି, ତାଙ୍କର ସେବାରେ ନିଯୁକ୍ତ ହେଇଯାଇଛନ୍ତି, ସେ ଯୋଉ ସ୍ଥିତିରେ ଯୋଉ ପ୍ରକାର ଭାବରେ ଯୋଉଠି ରହନ୍ତୁ ନାରାୟଣ ଯୋଉଠି ରଖିଲେ କିଛି ତାଙ୍କର ଅସୁବିଧା ନାହିଁ, ସବୁ ସମାନ। ନାରାୟଣଙ୍କର ପାଦ ପଦ୍ମ ସେମାନେ ଅଛନ୍ତି, ନାରାୟଣ ପାଦ ପଦ୍ମ ଅଛି, ନାରାୟଣ ଅଛନ୍ତି, ତାଇ କ'ଣ ନର୍କ ହବ ନା ସ୍ୱର୍ଗ ହବ ନା ବ୍ରହ୍ମସ୍ଥିତି ହବ, ତାଇ ତ ବୈକୁଣ୍ଠ, ସେ ଯୋଉଠି ଥିଲେ ସବୁଠି ବୈକୁଣ୍ଠରେ ଅଛନ୍ତି ନା ନାହିଁ, ସେଇ ହେଉଛି ସେଲ୍ଫ ସାଟିସ୍ଫାଏଡ୍ ପର୍ସନ୍, ଆତ୍ମରତି ପ୍ରବାହ, ଯେ ଆତ୍ମରତି ଲାଭ କରୁଛନ୍ତି, ଆନନ୍ଦ ଆତ୍ମାରେ ହିଁ ପାଉଛନ୍ତି, ତାଙ୍କର କୌଣସି ଅସୁବିଧା ହିଁ ନାହିଁ, ଦ୍ୟାଟ୍ ଇଜ୍ ସୁଇଟେବଲ। କାହିଁକି ତା ଆତ୍ମାର ଦରକାର, ଯତ ଭକ୍ତି ତତ କ୍ଷତି, ଆତ୍ମା ଚାହୁଁଛି ଏଇଟା, ଯେହେତୁ ଆତ୍ମାର ଆନନ୍ଦ ହବ, ଅଧ୍ୟକ୍ଷ ତାଙ୍କର ସେବା ଭଗବତ ସେବା, ତେଣୁ ସ୍ୱର୍ଗରେ ରହନ୍ତୁ ନର୍କରେ ରହନ୍ତୁ ଯୋଉଠି ରହନ୍ତୁ, ଭଗବାନଙ୍କର ସେବା କଲା ତ ବୈକୁଣ୍ଠ ହେଲା, ଭଗବାନଙ୍କ ଧାମ ହେଇଗଲା, ଜାଗା ହେଇଗଲା, ସ୍ଥାନ ହେଇଗଲା, ଆଉ ଯେମିତି ଢିଙ୍କି ସରୁ ବୋଲେ ଧାନ କୁଟେ ବାପା, ଢିଙ୍କିର କାମ ହେଲା ଧାନ କୁଟିବା ନା ନାହିଁ, ସରୁ ବୋଲେ ଧାନ କୁଟିବ ନା କ'ଣ କିରେ, ବୀରଭଦ୍ର ବୀରଭଦ୍ର କାମ ହେଲା ବହି ବାଣ୍ଟିବ, ତା ସରୁ ବୋଲେ ବ୍ରହ୍ମାଙ୍କ ପାଖରେ ନା ବୈକୁଣ୍ଠେ ନିଅନ୍ତୁ ଆଜ୍ଞା ବ୍ରହ୍ମାଜୀ ମହାରାଜ ନା ନାହିଁ, ଧାନ କୁଟିବାର କାମ ତାର ନାହିଁ, ସ୍ୱର୍ଗ ଗଲେ ହିଁ ଧାନ କୁଟିବ, ଆମର ତ ଗୋଟେ ଧନ୍ଦା ଧାନ କୁଟିବା, ଯୋଉଠି ଗଲେ ଧାନ କୁଟିବ, ନାରାୟଣ ପରା ଯୋଉମାନେ ଇଭନ୍ ଭଗବାନ ନାରାୟଣ ଭଗବାନ ନାରାୟଣ ପାହାଚନ୍ଦ୍ର ଆଶ୍ରିତ ନାରାୟଣଙ୍କ ସେବା ହି କରିବା ଅଧ୍ୟକ୍ଷ ଭକ୍ତି ଅଧ୍ୟକ୍ଷ ଯେଉଁଠି ରହିଲେ ତ ଗୋଟେ କାମ କରି ଧନ୍ଦା ଆମର ଭଗବାନ ନାରାୟଣଙ୍କ ସେବା କରିବା ଆମେ ସେ ନର୍କ ହଉ ସେ ସ୍ୱର୍ଗ ହଉ ସେ ବ୍ରହ୍ମସ୍ଥିତି ହଉ ଯେଉଁଠି ହଉ ହଁ ସ୍ୱର୍ଗ ହଉ ମର୍ତ୍ୟ ହଉ ପାତାଳ ହଉ ନର୍କ ହଉ ଜଣେ ହଉ ଆଉ ଭଗବାନ ନାରାୟଣଙ୍କ ସେବା କରିବା କଥା ଆମର ଆଉ କ'ଣ ଅଛି ଏତେ ସନ୍ତୁଷ୍ଟ ନାରାୟଣ ଯେଉଁ ଜାଗାରେ ରଖିଲେ ଆମକୁ କି ଯାହା ଆସନା ଆପଣ ସେବା କରି ବହୁତ ଭକ୍ତିର ହେତୁ ବି ଦେଇ ହଁ ଗୋଟେ ପ୍ରାର୍ଥନା ନନ୍ଦନ ନନ୍ଦନ ନ ସୁନ୍ଦରୀ କବିତାମ୍ବା ଜଗଦୀଶ କାମୟେ ହଁ ଜନ୍ମନି ଜନ୍ମନି ସୁରେ ଭବତାଦ ଭକ୍ତିର ଅହେତୁ କି ତୁଇ ଏଇ କଥା ତୋର ଯାହାର ଅଛି ଭଗବାନ କିଛି ମାଗୁନି ଧନ ମାଗୁନି ଜନ ମାଗୁନି ହୁଁ ଆଉ ସୁନ୍ଦରୀ ସ୍ତ୍ରୀ ମାଗୁନି ମୁକ୍ତି ମାଗୁନି ଭବତାଦ ଭକ୍ତିର ଅହେତୁ କି ତୁଇ ଆପଣଙ୍କର ଅହେତୁ କି ଭକ୍ତି ମୋତେ ମିଳୁ ଜନ୍ମେ ଜନ୍ମେ ଜନତବ ନାମ ଗୁଣ ଗାଇ ପ୍ରତି ଜନ୍ମରେ ଯେଉଁ ଜନ୍ମ କୀଟ ଜନ୍ମ ଦାଉଛ ଥା ଦୁଇ ଯଥା ତୁ ୟା ଦାସ ନାଇଁ କୀଟ ଜନ୍ମ ଯଦି ମୋର ପାଇବାର ଅଛି ଗୁଣ କରୁ ନା କୀଟ ଜନ୍ମ ଦିଅନ୍ତୁ କିନ୍ତୁ ଆପଣ ଦାସ ବି ଏତିକି କୃପା କରୁନି କୀଟ ହେଇକି ଆପଣ ସେବା କରିବେ ହଁ ଏଇଟା ହେଲା ଉପଯୁକ୍ତ ଏଇଟା ଯଥା ଭକ୍ତିର ଦକ୍ଷ ଯେ ଆତ୍ମାର ଏଇଟା ହିଁ ଦରକାର ଏଇଟା ସୁଇଟେବଲ୍ ଫର୍ ଦିସ୍ ସୋଲ୍ ଆତ୍ମା ପାଇଁ ଉପଯୁକ୍ତ ଏଇଟା ଏଇଟା ହେଲା ସୁଇଟେବଲ୍ ସୁଜ୍ ବୁଝିପାରିଲ ଏଇଟା ହେଲା ଉପଯୁକ୍ତ ଜୋତା ବୁଝିପାରିଲୁ କିରେ ହଁ ଆଉ ବାହାରକୁ ଦେଖିବା ପାଇଁ ଖୁବ୍ ସୁନ୍ଦର ଚକଚକ୍ ମତମତ ଚାଲିବ ଭିତରେ କଣ୍ଟା ଗେଞ୍ଜିଲାଣି ଯେ ସୁ ପିଞ୍ଚେସ୍ ସେ ଜୋତାଟା କ'ଣ ମାରିଲେ କି ଅଛି ହେରେ ହଁ ସେ ତ ଏ ସମତଳ ଭୂଇଁରେ ମଧ୍ୟ ଚାଲିଲେ ତ ଦୁଃଖ ପାଇଲଣି ନା ଆଉ କଙ୍କରମୟ ସ୍ଥାନ କଥା କିଏ ପଚାରେ କଙ୍କରମୟ କଙ୍କରମୟ ସ୍ଥାନ ହଁ ସେଇଟା ହେଲା ଗୋଟେ ସୁଇଟ୍ ଏବଂ ଯତ ଭକ୍ତିର ଆତ୍ମା ପାଇଁ ଯେଉଁଟା ଇଏ ଦରକାର ଅଭକ୍ଷତ ବସ୍ତୁର ସେବା ଭଗବତ ସେବା ସେଥିରେ ଆତ୍ମା ଆନନ୍ଦ ପାଇବ ତେଣୁ ଯେକୌଣସି ସ୍ଥିତିରେ ରହୁ ସ୍ୱର୍ଗ ଅପବର୍ଗ ବା ନର୍କ ଯେକୌଣସି ସ୍ଥିତିରେ ରହୁ ନା କାହିଁକି ସେ ଆନନ୍ଦ ହିଁ ପାଉଛି ଆଉ ସବୁ ସମାନ ତାର ସବୁ ବୈକୁଣ୍ଠ ଭଗବାନ ନାରାୟଣ ରହିଗଲେ ସେଠି ସେ ତ ବୈକୁଣ୍ଠ ପୁରା ହେଇଗଲା ଆଉ ଆଉ ସେ କ'ଣ ଅନ୍ୟ କଥା କଥା କିଛି ହେଲା କି ଏଇଟା ହେଉଛି ତାତ୍ପର୍ଯ୍ୟ ତେଣୁ ତାଙ୍କର କୌଣସି ଅସୁବିଧା ନାହିଁ ବା ତୁ ତ ଅସୀମ ଅମଙ୍ଗଳର କଥା ଆଉ କେଉଁଠି ଅଛି ଅମଙ୍ଗଳର କଥା ସେଠି ଆଉ କିଛି ନାହିଁ ସେଇଥିପାଇଁ ସାଧୁ ଶାସ୍ତ୍ର ମହାଜନଗଣ ଏଇସବୁ କଥା କୁହାଯାଉଛି ତୁ ତ ଅସୀମ ତ ଚରଣାମ ମୁଦାସବଂ ମହାନ ମନସ୍ତୋ ମୁଖ ନିଃସୃତ କୁଚିତ ପିବନ୍ତି ଯେ କର୍ଣ୍ଣ ପୁଟେ ରଳମ ପ୍ରଭୋ ଦେହମୃତାମ ଦେହ ଅସ୍ମୃତ ଏ କଥା ଦଶମ ସ୍କନ୍ଧ ଭାଗବତରେ କୁହାଯାଇଛି ବୁଝିପାରୁଛ କୁତ ଶିବଂ ତ ଚରଣାମ ଦାସବ ମହାନ ମନସ୍ତ ମୁଖ ନିଃସୃତ କୋଚିତ ପିବନ୍ତି ଯେ କର୍ଣ୍ଣ ପୁଟେ ରଳମ ପ୍ରଭୋ ଦେହମୃତାଂ ଦେହକୃତ ଅସ୍ମୃତି ଛିଦଂ ଯୁଧିଷ୍ଠିର ମହାରାଜ କହୁଛନ୍ତି ଭଗବାନ କୃଷ୍ଣଙ୍କୁ ହେ ପ୍ରଭୋ ଯାହା ମହାଜନମାନଙ୍କ ହୃଦୟରୁ ମୁଖଦ୍ୱାର ଦେଇକିରି ବାହାରିଥାଏ ଜୀବମାନଙ୍କର ସଂସାର ହେତୁ ଅବିଦ୍ୟାର ବିନାଶ ଯାହା କରିଥାଏ ସେ ପ୍ରକାର ଆପଣଙ୍କର ଶ୍ରୀପାଦ ପଦ୍ମ ଚରିତ ମଧୁ ଯେଉଁମାନେ ଥରେ ମାତ୍ର କର୍ଣ୍ଣ ପୁଟେ ପାନ କରିଥାନ୍ତି ସେ ପ୍ରକାର ଆମମାନଙ୍କର ଅମଙ୍ଗଳ କିପରି ସମ୍ଭବପର ହବ ଅମଙ୍ଗଳ କେମିତି ହବ ହଁ ମହାଜନମାନଙ୍କର ହୃଦେଶରୁ ମୁଖଦ୍ୱାର ଦେଇକିରି ବାହାରୁଛି କ'ଣ ବାହାରୁଛି କ'ଣ ବାହାରୁଛି କିରେ ଭଗବାନ କୃଷ୍ଣଙ୍କର କଥା ମୃତ ଅମୃତ ବାହାରୁଛି ବିଷ ବାହାରୁ ନେଇ କିଛି ସେ କଥା କହିଲା ତ ଚରଣାମ୍ବୁଦାସବ ବୁଝିପାରିଲ ପାଦ ପଦ୍ମ ଚରିତ ମଧୁ ତା ହେଉଛି ମଧୁ ଗୋଟେ ଆସବ ନାଇଁ କିରେ ପଣ୍ଡିତ ଆସବ କହିଲେ ମଦ ପରାଗିରେ ଆଉ ମଧୁ ମଧ୍ୟ ନୁହେଁ ହଁ ବୃହତ କ'ଣ ଇଏ ନାହିଁ କବିରାଜରେ ଆସବ କବିରାଜରେ ଆସବ ନାହିଁ ସବୁ ପାନ କରନ୍ତି ନା ଦ୍ରାକ୍ଷାସବ 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 ଦ୍ରାକ୍ଷା ବୋଇଲେ କ'ଣ ଅଙ୍ଗୁର ବା জানো সেদ্রুটা আসব তৈরি হচ্ছে তা না দ্রাক্ষা আসব হ্যাঁ অঙ্গুর খাইনি হ্যাঁ রে মাদুর খাইনি কি রে অঙ্গুর হ্যাঁ খাইছু টি কিনতে লাগে মিঠা লাগে না কষা লাগে পিত্তা লাগে গ্রে আওয়ার গ্রেপস ভাই আওয়ার গ্রেপস টেস্ট সাওয়ার স্যার সাওয়ার There's a soft fable, huh? There's a jackal, isn't it? Huh? Saw a very big vine, you see. Grapes are there. So he wanted to reach it and have it. It was high. Jumped, couldn't reach. Many times he jumped, tried, but couldn't reach. So at last he said, grapes are sour. Grapes are sour. Oh, they're sour. You're not good, not sweet. Kala! Kala, listen to me now. শুনুন কিছু কালা তো শুনে কি করি আরে অঙ্গুর গুড়া পিতা হো কষা পিতা খটা হ্যাঁ খুব অঙ্গুর কড়ি ফুলেছি বিরাট কড়া কড়া অঙ্গুর খুব সুন্দর সুন্দর অঙ্গুর বুঝিলা আর সে ইটালিরে প্রচুর অঙ্গুর হয় ইন ইটালি Many grapes, black grapes, very sweet. Have you gone there? Tasted? Oh, I have gone there, tested. When I gone, they make juice out of it and preserve in bottles. It's asava, it's drakhya asava. In Kaviraj it is said drakhya asava. And they also give it nice drinking. Glass is there, they give. Then the aristocratic persons in their house take wine, liquor, in such glasses. Oh, I'm Indra now. Now Indra, Lord Indra, taking wine, they get such happiness. So in Italy, you will be provided with such asava, drakhya asava. I have tested it. I was thinking, was it this asava? Is it liquor? No. Maharaj, is grape juice. You take it. So when they feed you, give you food, they give it. I have tested it. But I was in my mind, what is this? I am taking asava liquor. And such glass also. কালা বুঝিল না সে ইটালিরে বহুত অঙ্গুর ফলে আর যাইনু তো কেবেদিন যা সেটি খুব বড় বড় কলা কলা অঙ্গুর প্রচুর আমি যাই সেটি এণু দ্রাক্ষা সব প্রচুর মিলুছি সেটি দ্রাক্ষার সব আস তৈরি করছেন তার রস তাকে প্রিজর্ভ করিকি বোতল বোতল মানে রখিছেন এণু যে খাইবাকে দিয়া যায় যেতবে খাদ্য পানীয় দিয়া যায় খাইবাক সে সব গোটে গ্লাসরে দিয়ে আনিকি সে গ্লাসটি গোটাই তার গোটে সুন্দর প্রকার গ্লাস আমার এপরি কাঁচ গ্লাস হো কিন্তু গোটা এপরি তার বেশ থাকে আর সরু হইকি কাঁচ নলটা তারপরে গোটে গ্লাস এপরি ফিটাই থাকে থাকে হ্যাঁ আছেটি হ্যাঁ সেইপ্রজ্ঞ গ্লাসরে সে দিয়ে সেটা আরিস্টোক্রেটিক ফ্যামিলি যে সম্ভ্রান্ত বংশীয় ব্যক্তি অছন্তি তাঙ্ক ঘরে লিকর কোন সেটা কোচ ফরেন লিকর বিয়ার বিয়ার না কোন ব্রান্ডি বিয়ার এসব না কি নাম তার সে নি হাও সেটা রখিকি সেমানে পান করন্তি তাদের সে গ্লাস পান করি কি সেটু মেশা লাগে আর হাম বর্তমান ইন্দ্র হইগলি আও ইন্দ্র সুখ পান সেমানে সেই পাখে গ্লাসে শুধু দিয়ে মো পাখে আনি থইলে আমি কহিল এটা কি রে ইজ ইট লিকর এটা কোন লিকর কি না নাই মহারাজ এ পুরা গ্রেপস অঙ্গুর জুস এটা আমি তৈরি করছি উঠি ভাল ভাবে ভগবান দেওয়া হচ্ছে আপনার পান করুন। মুঁ দেখলে আরে সে গ্লাসটা তো লিকর পিলা গ্লাসটা সেইটা তো আমি ফুলে আর সে সব পিউছন খাওছেন তো সব আমি টিকে চাকি দেবো তাকে মনে রহিগলা কিরে কোন এটা রে লিকর কিরে কিন্তু সেটা অঙ্গুর দ্রাক্ষা সব বুঝবে সে কবিরাজরে বি দ্রাক্ষা সব অছি কবিরাজ দোকান গেলে দ্রাক্ষা সব মিলে হ্যাঁ তাকে বি লোক খাওছেন তাই রোগ পকাইলে যে পুষ্টি করবে সে খুব না নাই কিছু খাত তাকে মাধুরী বাবুকে দ্রাক্ষা সব দিও আনিকি হ্যাঁ খাইছ খা আজি খা তাকে আজি খাই দিও তাকে আস মানে মদ নাই কি রে আস মানে মদ পাইছি রে খাই দিয়েছ মদ খাই দিয়েছ তো আমি কে আউ তাহলে আসব মানে মদ অছি দ্রাক্ষা সব দ্রাক্ষার মদ বি তৈরি হয় নাই কি আলকোহল বি দৌঁচন তাদের সেটি আলকোহল বি দৌঁচন এইসব কথা আছে তবে সে কথা কোয়া যাচ্ছে কিন্তু সেগুলো আমার যে আসস ফেবর গপ অছি সে দেখিলা খুব সুন্দর অঙ্গুর কড়ি ফলিছি বিলুয়া দেখিলা খুব টিকে উচ্চ অছে সে তা মুহ পাও নাই ইচ্ছা কলা খাইব তাও কেমন সে ডেইলা খুব ডেইলা খুব ডেইলা কিন্তু আমি তো ছুঁই পাইলা নাই আর ক্রান্ত হয়েগলা সেটু ডেই ডেইকি সেটু গলা এ অঙ্গুর গুড়া পিতা খাতা গুড়া গো গ্রেপসার সাওয়ার না নাই সে এই কথা কহিলা কেন পাইপাল নাই বলে পকেলা কিন্তু গ্রেপস আর নট সাওয়ার ভেরি সুইট গ্রেপস ইটালির যে গ্রেপ অছে ভারি সুন্দর খুব বিরাট বিরাট এবং খুব রসওয়াল আর খুব মিঠাই প্রসিদ্ধ সে জায়গা আর প্রচুর বিরাট বিরাট বগিচা করছেন এই একর একর ধরিকি গ্রেপ লগাইছেন আর কেতে গ্রেপ ফলছে সেটি যা সেটি কিন্তু বুঝলি নেই নেই যা ইটালিয়ান ভক্ত ভক্ত কি আসছেন তাকে সাথে দোস্তি বানাই নে সাথে চাল যা হা নাহলে সে লাইক জ্যাক সে বিলুয়া বাগিয়া সুপার গ্রেপ সার সাবার পাইপালানি সেই কথা কোয়া হচ্ছে আসব কথা সেই কথা হচ্ছে কুতো অশিব তৎসরণাম পূজা আসব মহান মানস্ত মুখ নিঃসৃত কোচিত পিবন্তি যে কর্ণপুটে অরলম প্রভো দেহ মৃদাং দেহকৃত স্মৃতি ছিদ এই কথা সে আসব শব্দ ব্যবহার করছেন দশম স্কন্ধ ভাবের যুধিষ্ঠ মহারাজ কহে প্রভো যাহা মহাজন মানক হৃদয় রু মুখ দ্বার দেইকিরি বাহারি জীব মানকর সংসার হেতু বিদ্যার বিনাশ করি থায় সে প্রকার আপনকর শ্রীপাদ পদ্ম চরিত মধু আসব মধু অর্থরে মধ্য বিবর্ত হচ্ছে এটি সে পাদ পদ্ম চরিত মধু যে মানে থরে মাত্র কর্ণপুটরে পান করতে সে মধুটা কান বাটে পিবা পাই পড়ে আর পাটি বাটে পিয়ালা হলে বুঝিল হ্যাঁ সে প্রকার যে মানে তাঙ্কর অমঙ্গল কিপরি সমাপন হব তাঙ্কর কেবে অমঙ্গল নাই অলস বিশ্বাস ঠিক সেইপরি নারদমুনি যে কহিলে হুয়াস পুট অন সুইটেবল সুজ অন ইজ ফিট There is no danger even when he walks on pebbles and thorns. For himself, for him, everything is auspicious. Pajukta jota je pindichi, tara hu je kono sthanare chalu, rastare chalu. Kankarmaya, prastarmaya, ki kantakamaya. Se tango anna, kyo ko bipata tara hu kichi, nahi. Uta sivang amangala kudhi achi al tara, sam mangala sivang atmarati, আত্মার সন্তুষ্ট আত্মার আনন্দ পাউছি যে অর্থাৎ আত্মা রাম পুরুষ দে আত্মা রামশ্চমুয়াছে হ্যাঁ সবদা যে যেমানে সেই মানে কি যাহ করা তৎচরণাম বুঝা সব পিবন্তি কর্ণ পুটে অরলম ভগবানঙ্কর পাদ পদ্ম চরিত মধু যে কান বাটে সর্বদা পিউচন্তি বুঝিপাইল মহাজন মানকর দেহ মুখদ্বার দেইকি যে ভবচরিতামৃত কথামৃত যা বাহারুছে তাকে যেমন সর্বদা পান করছন্তি তা থরে মাত্র পান করছন্তি বলে কৌছন্তি যে থরে পান করিছি তার কথা আউ କ'ଣ କହିବା, ତାର ଅମଙ୍ଗଳ ଜିନିଷ କିଛି ନାହିଁ ଯେ ସବୁବେଳେ ପାନ କରୁଛନ୍ତି, ତାଙ୍କ କଥା ଏଇ କହିବା କୃତ ଅଶିବ, ତାଙ୍କର ଅଶିବ ଅମଙ୍ଗଳ କେଉଁଠି ଅଛି ବୁଝିପାରିଲା? ଏଇଟା ହେଲା ତାତ୍ପର୍ଯ୍ୟ ତା ଭିତରେ, ଏଇ ନାଦମାନଙ୍କ କହିବାର ଇଏ ତାତ୍ପର୍ଯ୍ୟ ଅଛି। କିନ୍ତୁ ଆପାତ ବିଚାରରେ ଜଣେ କହିବାରେ ଜୋତା ପିନ୍ଧିବା କଥା କ'ଣ କହିଲେଣି, ଆ ଜୋତା ତ କଣ୍ଟା ଅଛି, ତ ଭିତରେ ତ କେଞ୍ଚିଲାଣି ଜୋତା ସୁ ପିଞ୍ଚେସ୍ ମାନେ ଦ୍ୟାଟ୍ସ ନଟ୍ ସୁଇଟେବଲ୍ ସୁ, ତା ଉପଯୁକ୍ତ ଜୋତା ନୁହଁ, ବାହାରକୁ ଦେଖିବା ପାଇଁ ସୁନ୍ଦର କିନ୍ତୁ ଭିତରେ କଣ୍ଟା ଗେଞ୍ଜିଲାଣି ବସି ବାପା ନାଇଁ, ଆଉ ପିନ୍ଧିଲାଣି ତ ପୁଣି ଗୋଟେ ଫୋଟକା ବାହାରିଗଲାଣି, ଜୋତା ପିନ୍ଧିଛୁ ନା ବୁଟ ପିନ୍ଧିଛୁ, ପିନ୍ଧି ଗଲେ ଦେଖ କେମିତି ଲାଗୁଛି, କେଉଁଠି କଣ୍ଟା ଗେଞ୍ଜିଲାଣି, କେଉଁଠି ଫୋଟକା ବାହାରିଲାଣି, ନାଇଁ ନଟ୍ ପ୍ଲିଜ୍ ନଟ୍ ସୁଇଟେବୁଲ୍ ଆଟ୍ ଅଲ୍, ଉପଯୁକ୍ତ ଜୋତା ନୁହଁ ସେଇଟା। ସେମିତି ଆତ୍ମା ପାଇଁ ଉପଯୁକ୍ତ, ଆତ୍ମାକୁ ଆନନ୍ଦ ବୋଧତ ଭତିର ଅଧ୍ୟକ୍ଷ ଯେ, ତା ନହେଲେ ଏଠି ପିଞ୍ଚିବ ତାଇ ତୁମକୁ ଦୁଃଖଦେବ, ବାହାରକୁ ଦେଖିବା ପାଇଁ ଯେତେ ସୁନ୍ଦର ହେଇଥିଲେ ସୁଦ୍ଧା, ହଁ ଚକଚକ ହେଇଥିଲେ ସୁଦ୍ଧା, କିନ୍ତୁ କଦାପି ଆନନ୍ଦ ଦେବ ନା, ବୁଝିପାରିଲ? ମାୟା ଯାଚିଲାଣି ସୁଖ ତୁମକୁ ନା, ଆସେ ଆସେ ମାୟା ସମୋହିନୀ ଶକ୍ତି, କେତେ ପ୍ରକାର ନିଜକୁ ସଜେଇଛି, କେତେ ପ୍ରକାର ସମ୍ମୋହନ କରୁଛି ମାୟା, ଆଉ ସୁନ୍ଦର ଫୁଲମାଳା ଟିକେ ଧରିକି ଯାଚୁଛି, ମାଧୁରୀ ବାବା ଆସ ଆସ ବରଣମାଳା ଦେବୀ ଆସ, ନାଇଁ ଯାଚୁନି ଛାଡ଼ି ଦେଇ ପଳେଇ ହେଲା, ମାୟା ବରଣମାଳା ଦେଇକି ଡାକୁଥିଲା ମାଧୁରୀ ବାବୁ ଛାଡ଼ି ଦେଇ ପଳେଇ ହେଲା, ଇଆଡ଼େ ମୂର୍ଖ କିଏ ଅଛି କିରେ, ହଁ କିରେ ବରଣମାଳା ଦେଇକି ବରଣ କରିବାକୁ ମାୟା ଚାହୁଁଛି ଛାଡ଼ି ଦେଇ ପଳେଇ ହେଲୁ, ହଁ ଏ ମୂର୍ଖଟା ନା ନୁହେଁ, କ'ଣ କହୁଛ ରଘୁବର ମୂର୍ଖ ନୁହଁ, ଆରେ ହେ ରଘୁବର ବୁଢ଼ା ଲୋକ କହିଲାଣି ତୁ ମୂର୍ଖ, ଆପଣ କ'ଣ କହୁଛ ମୂର୍ଖ ନୁହେଁ, ଇଏ ବରଣମାଳା ଦେଇକି ଡାକୁଛି, ଆରେ ଆରେ ସୁନ୍ଦର ବରଣମାଳା ଦେଇକିରି କିଡ଼େ ସୁନ୍ଦର ଶାଢ଼ୀ ପିନ୍ଧିଛି, ନୁପୁର ଲଗେଇଛି, ରୁଣୁଝୁଣୁ ରୁଣୁଝୁଣୁ କରୁଛି, ଫିଣିଫିଣି କରୁଛି, କେତେ ସୁନ୍ଦର କଟାକ୍ଷ କରୁଛି, କେତେ ସ୍ମିତ ହାସ୍ୟ କରୁଛି, ବରଣମାଳା ହାସ୍ୟ ବହୁ ସୁଖ ବହୁ ଆରାମ ରଖିଦେଇଛି ତମ ପାଇଁ, ଆସେ ପୁଖ କରିବ ଡାକୁଛି ଆ ତା ଛାଡ଼ିଲେ ପଳେ ହେରି ସେଇଟା କଥାଟା କୁହାଯାଉଛି, କାରଣ ଦ୍ୟାଟ୍ସ ନଟ୍ ସୁଇଟେବୁଲ୍ ଫର୍ ଦି ସୋଲ୍, ସେଇଟା ଆତ୍ମାକୁ ସୁଖ ଦେବ ନା ବାପା, ବହୁ ଦୁଃଖ ଦେବ, ହଁ ବାହାରକୁ ବଡ଼ ସୁଖ କର, ବହି ସଂସ୍ପର୍ଶା ଭୋଗା ଦୁଃଖ ଯୋର ଇଏ ଇଏ ମତେ ଆଦ୍ୟନ୍ତ ବନ୍ତ କହନ୍ତେ ଅନତି ଏସୁର ମତେ ବୁଦ୍ଧ, ଗୀତାରେ ବହୁତ ଗୀତାରେ ଭଗବାନଙ୍କୁ ବାହାରକୁ ବଡ଼ ସୁନ୍ଦର ସ୍ପର୍ଶ ଜନିତ ଭୋଗଟା କେଡ଼େ ସୁନ୍ଦର ସୁଖକର ଆନନ୍ଦ, ହଁ କିନ୍ତୁ ଦୁଃଖ ଯୋର ଇଏ ଅନନ୍ତ ଦୁଃଖର ଜନକ ସେ ବାପା, ହଁ ଆଦ୍ୟନ୍ତ ବନ୍ତ ଟିକେ ଆରମ୍ଭରେ ସୁଖ ତ ପରିଣତି ଅନନ୍ତ ଦୁଃଖ, ସେ ସୁଖ କାହିଁ ବାବା ଦୁଃଖ କେବଳ, ହଁ ଘଟିଲା ଜଞ୍ଜା ଲାଭ ନା ହଇଲ କିଛୁ ଘଟିଲା ଜଞ୍ଜା, ନା ନାଇଁ ଜଞ୍ଜାଳରେ ପଡ଼ିନୁ ତୁ ନାଇଁ, ଏ ଗୋଟେ ପକେଇ ଦେଉଟି ଟିକେ ନେଇକିରି ଗୋଟେ ପକେଇ ଦିଆକୁ ନେଇ ଜଞ୍ଜାଳ ବୁଝିପାରିଲ, ତ ଛାଡ଼ିକିରି ଆଇଛୁ ନା ତ ପକେଇ ଦେ ମାଧୁରୀ ବାବୁ ନେଇକିରି ଯିବୁ କିରେ ଯିବୁ ନାଇଁ ନାଇଁ କରୁଛି, ସେଦିନ ଦେଖୁଥିଲା ନାଦ ମୁଣି ବ୍ରହ୍ମଚାରୀ ସେଠୁ ବେଶବାସ ପିନ୍ଧିକିରି ଗଲେଣି ମା ବାପା ସେଇ ଭାଗ୍ୟା ତ ହେଇଯିବ ତୋର ଆଉ ନେଇକିରି ପଡ଼ିବୁ ନେଇ ଫାନ୍ଦାରେ ଇଏ ବୁଢା ହେଲେଣି ଏଠି ଫାନ୍ଦରୁ ଖସି ପାରୁନାହାନ୍ତି ବୁଝୁନୁ, ଫାନ୍ଦରୁ ଖସିବାଣି ଦାନ୍ତ ପଡ଼ିଗଲାଣି ପାଖକୁ ଲାଗିଗଲାଣି ଆଉ ପାଚିକିରି ଝୋଟ ହେଇ ଧଳା ହେଇସାରିଲାଣି, ମାୟା ଫାନ୍ଦରେ ଏମିତି ପଡ଼ିଛନ୍ତି ଆଉ ଖସି ପାରୁନାହାନ୍ତି ଆଉ କି କରାଯାଉ, ବୁଝିପାରିଲି ମାଧୁରୀ ବାବା ମାୟା ସମୋହିନୀ ଶକ୍ତି ଏ ପ୍ରକାର କେତେ ପ୍ରକାର ସମ୍ମୋହନ କରୁଛି ସେ ବାପା, ବାହାରକୁ ଦେଖିବା ପାଇଁ କିଡ଼େ ସୁନ୍ଦର କିଡ଼େ ଆରାମ କିଡ଼େ ଚକଚକ କେତେ ସୁନ୍ଦର କେତେ ମଧୁର কিন্তু ভিতরে দেখো কি নার খার, চিড়ি ভিতরে দেখো কি নার খার, বাপা অসিগল তো ধরে তা ভিতরে জীব কুয়াড়ে মায়া যাচ্ছিলি সুখ আ সুখ নবু সুখ নবু আ ভুলি লু সাড়ে আত্মপ্রদ করিঙ্গি ভুলি সাই লু যে তোমার মায়া যাচ্ছে সুখ, মায়া সুখ যাচ্ছিলি তোতে আসে 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 সেই ফান্দারে যে পড়ি গলা সে বল জোতা পিঁধিছি দেখিলা মায়া পাই বুট জোতা পিঁধিছি বলি সে মচ মচ চালুছে কিন্তু সুপিঞ্চেস বাবা ভিতরে কোনটা গেঞ্জি নাই বুঝিপাইল ইয়ে জোতা পিঁধা কথা তা নুহে যা এটি নার্দ মুনি কহুচি ইয়ে সুইটেবল সু উপযুক্ত জোতা যেটাকে আরাম দেছে কঙ্করময় প্রস্তরময় স্থানরে কণ্টকময় স্থানরে চাললে সুদা কিছু বিপদ নাই, সে হচ্ছে আত্মপ্রদ আত্মারাম আত্মরতি যে মান করছি সেমান কথাটা এটি কুহাযাচ্ছে আত্মা প্রতি উপযুক্ত আত্মা কু আনন্দ যত ভক্তির ই বড় মহত্বপূর্ণ গভীর মহত্বপূর্ণ কথা এতে রয়েছে। আর খালি জোতা কথা কই দিলে হব না, জোতা পিঞ্চি গলায় ই পাঠ।